ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆମମାନଙ୍କର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ହାର୍ଦ୍ଦିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଆପଣଙ୍କର ସହଯୋଗ ନିମନ୍ତେ ବିଶେଷ ଧନ୍ୟବାଦ। ଆଉ ଆପଣ ନିୟମିତ ପତ୍ର ମାଧ୍ୟମରେ ଆମ ସହ ଯୋଗାଯୋଗ ସ୍ଥାପନ କରି ଆସୁଥିବାର ଜାଣି ଆମେ ମଧ୍ୟ ବିଶେଷ ଖୁସି। ଆପଣଙ୍କ ନିକଟରେ ଧନ୍ୟବାଦ। ଆପଣଙ୍କର ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମଧ୍ୟ ବିଶେଷ ଧନ୍ୟବାଦ। ଆପଣଙ୍କର ଅନୁରୋଧ ରକ୍ଷା କରି ଆମେ ଏକ ଉପାଦେୟ ପୁସ୍ତକ ଆପଣଙ୍କ ନିକଟକୁ ପଠାଇଛୁ। ତାବଧ୍ୟ ଆପଣଙ୍କର ହସ୍ତଗତ ହୋଇସାରିଥିବ, ତେଣୁ ତାହା ଅଧ୍ୟୟନ କରି ତହିଁରୁ କି ଶିକ୍ଷା ଗ୍ରହଣ କଲେ ତାହା ପତ୍ର ମାଧ୍ୟମରେ ଆମ ନିକଟକୁ ଲେଖି ଜଣାଇବା ନିମନ୍ତେ ଅନୁରୋଧ। କିନ୍ତୁ ଆମର ବିଶ୍ୱାସ, ଯେଉଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ଆପଣ ବିଶ୍ୱାସ ସ୍ଥାପନ କରିଅଛନ୍ତି, ସେ ନିଶ୍ଚିତ ଭାବରେ ଆପଣଙ୍କୁ ଉଦ୍ଧାର କରିବେ ଆଉ ସୁରକ୍ଷା ପ୍ରଦାନ କରିବେ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା, ନିତ୍ୟ ଜୀବିତ ପ୍ରତିଜ୍ଞାର ବିଶ୍ୱସ୍ତ ପରମେଶ୍ୱର, ପ୍ରଭୁ ତୁମର ଅସୀମ ଦୟା ଅନୁଗ୍ରହକୁ ସ୍ମରଣ କରି ଏହି ସମୟରେ ତୁମର ଧନ୍ୟବାଦ କରୁଅଛୁ। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆଜି ମଧ୍ୟ ଆମମାନଙ୍କ ସହିତ କଥା କହିବା ପାଇଁ ଯାଉଅଛ। ପ୍ରଭୁ ତୁମେ ଚାହଁ ଯେପରି ଆମମାନେ ବିନଷ୍ଟ ନ ହୋଇ ଉଦ୍ଧାରପ୍ରାପ୍ତି ହେଉ, ଅନନ୍ତ ଜୀବନର ଅଧିକାରୀ ହେଉ। ତେଣୁକରି ପ୍ରଭୁ ତୁମେ ଆମମାନଙ୍କୁ ସୁଯୋଗ ଉପରେ ସୁଯୋଗ ଦେଉଛ ତୁମର ନିକଟବର୍ତ୍ତୀ ହେବା ପାଇଁ, ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ। ମାତ୍ର ଆମମାନେ ଅଯୋଗ୍ୟ ଦୁର୍ବଳ ମନୁଷ୍ୟ, ପ୍ରଭୁ ତୁମର ଶକ୍ତିରେ ତୁମେ ଆମମାନଙ୍କୁ ପରିପୂର୍ଣ୍ଣ କର। ଏକ ସରଳ ବିଶ୍ୱାସର ହୃଦୟ ଦେଇ ପ୍ରଭୁ ତୁମେ ଆମମାନଙ୍କୁ ଅଧିକରୁ ଅଧିକ ତୁମର ନିକଟବର୍ତ୍ତୀ କରାଅ। ତୁମର ଇଚ୍ଛା ଅଭିମତ ପ୍ରଭୁ ତୁମେ ଆମମାନଙ୍କ ଜୀବନରେ ସାଧନ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ଆଶୀର୍ବାଦ କରି ସେମାନଙ୍କର ମନବାଞ୍ଛା ପ୍ରଭୁ ତୁମେ ପୂର୍ଣ୍ଣ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା, ଜୀବିତ, ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ମଲାଖି ପୁସ୍ତକର ପ୍ରଥମ ପର୍ବର ପ୍ରଥମ ପଦଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଆଜି ଆମେ ପବିତ୍ର ବାଇବଲ ମଧ୍ୟରୁ ପୁରାତନ ନିୟମର ଆଉ ଏକ ପୁସ୍ତକ ଅର୍ଥାତ୍ ଶେଷ ପୁସ୍ତକଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା, ଆଉ ତାହା ହେଉଛି ମଲାଖି ଭବିଷ୍ୟତ ବକ୍ତାଙ୍କ ପୁସ୍ତକ। ଏହି ପୁସ୍ତକଟି ଯଦିଓ ଏକ କ୍ଷୁଦ୍ର ପୁସ୍ତକ ଓ ଶେଷ ପୁସ୍ତକ, ମାତ୍ର ଏହା ଅତି ମହତ୍ତ୍ୱପୂର୍ଣ୍ଣ ପୁସ୍ତକ। ଭାଓବାଦୀମାନଙ୍କର ଏକ ଦୀର୍ଘ କ୍ରମାନ୍ୱୟ ମଧ୍ୟରେ ସେ ହେଉଛନ୍ତି ଶେଷ ଭବିଷ୍ୟତ ବକ୍ତା, ଯିଏକି ମସିହଙ୍କର ବା ଖ୍ରୀଷ୍ଟଙ୍କର ଆଗମନ ନେଇ ପୂର୍ବରୁ ଭାଓବାଣୀ କରିଥିଲେ। ପ୍ରକୃତରେ ଆମେ ଯଦି ମଲାଖି ଭବିଷ୍ୟତ ବକ୍ତାଙ୍କର ସମୟଠାରୁ 1000 ବର୍ଷ ମଧ୍ୟକୁ ପଛକୁ ଫେରିଯିବା ଓ ଏହାପରେ ସେହି ଶହ ଶହ ବର୍ଷ ମଧ୍ୟ ଦେଇ ଫେରିଆସିବା, ତାହେଲେ ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ଈଶ୍ୱର ଲୋକମାନଙ୍କୁ ମସିହ ଅର୍ଥାତ୍ ଖ୍ରୀଷ୍ଟଙ୍କର ଆଗମନ ନେଇ ପ୍ରକାଶ କରିବାରେ ତାହାଙ୍କର ଗତିକୁ ଅଧିକରୁ ଅଧିକ ବଢ଼ାଉଥିଲେ। ଆଉ ଶେଷ ସ୍ୱର ହେଉଛି ଏହି ମଲାଖି ଭବିଷ୍ୟତ ବକ୍ତାଙ୍କ ସ୍ୱର। ଏହା ହେଉଛି ସତେ ଯେପରି ସେ କହୁଥିଲେ, ବର୍ତ୍ତମାନଠାରୁ 400 ବର୍ଷ ପରେ ତୁମେମାନେ ଯେଉଁ ସ୍ୱର ଶୁଣିବ ତାହା ହେବ ବାପ୍ତିଜକ ଯୋହନଙ୍କ ସ୍ୱର। ତେବେ ଏହି 400 ବର୍ଷ ଧରି ଅପେକ୍ଷା କରିବା ଏକ ଦୀର୍ଘ ସମୟର ବ୍ୟାପାର ଥିଲା। ଏହି ପୁସ୍ତକଟିକୁ ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ଆସନ୍ତୁ ଏହି ପୁସ୍ତକର ପୃଷ୍ଠଭୂମି ପ୍ରତି ଟିକେ ଦୃଷ୍ଟି ଦେବା। ଏହି ପୁସ୍ତକର ଲେଖକ ହେଉଛନ୍ତି ମଲାଖି ଭବିଷ୍ୟତ ବକ୍ତା। ମଲାଖି ଭବିଷ୍ୟତ ବକ୍ତା ହେଉଛନ୍ତି ଅତି କୌତୁହଳଜନକ ବ୍ୟକ୍ତି, ଯଦିଓ ଆମେ ଆପାତତଃ ତାହାଙ୍କ ବିଷୟରେ କିଛି ଜାଣିନାହୁଁ। ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ଏହି ବ୍ୟକ୍ତି ମଲାଖି ନିଶ୍ଚିତ ଭାବରେ ଜଣେ ବାର୍ତ୍ତାବାହକ ଥିଲେ। ତାଙ୍କର ମଲାଖି ନାମର ଅର୍ଥ ହେଉଛି ମୋର ବାର୍ତ୍ତାବାହକ, ସେପ୍ଟୁଆଜେଣ୍ଟ, ଯାହାକି 72 ଜଣ ଅନୁବାଦକାରୀଙ୍କ ଦ୍ୱାରା ଗ୍ରୀକ୍ ଭାଷାରେ ପ୍ରସ୍ତୁତ କରାଯାଇଥିବା ପୁରାତନ ନିୟମ ଏହି ନାମର ଅର୍ଥ ଦୂତ ବୋଲି ପ୍ରଦାନ କରେ। ଜଣେ ଦୂତ ଜଣେ ବାର୍ତ୍ତାବାହକ ଥିଲେ ଓ ସେ ମନୁଷ୍ୟ ହୋଇପାରନ୍ତି ଅଥବା ଐଶ୍ୱରିକ ହୋଇପାରନ୍ତି। ପ୍ରକୃତରେ କେତେକ ବିଶ୍ୱାସୀ ମଣ୍ଡଳୀର ପାଦ୍ରୀମାନେ, ଯେଉଁମାନେ କି ପ୍ରକୃତରେ ଭାବୁଥିଲେ ଯେ ମଲାଖି ଜଣେ ଆତ୍ମିକ ଦୂତ ଥିଲେ, ଆଉ ଜଣେ ଦୂତ ଏହି ପୁସ୍ତକକୁ ଲେଖିଥିଲେ, କିନ୍ତୁ ଏଥିନିମନ୍ତେ କୌଣସି ପ୍ରମାଣ ନାହିଁ। ଆଉ କେତେକ ଉଦାର ମତବାଦର ସମାଲୋଚକମାନେ ମତ ଦିଅନ୍ତି ଯେ ଏହି ପୁସ୍ତକ ନାମବିହୀନ, କାରଣ ସେମାନେ ଯୁକ୍ତି ବାଢ଼ନ୍ତି ଯେ ମଲାଖୀ ଶବ୍ଦର ଅର୍ଥ ହେଉଛି ବାର୍ତ୍ତାବାହକ, ତେଣୁକରି ତାହା କେବଳ ଏକ ଆଖ୍ୟା କିନ୍ତୁ ଆଦୌ ଏକ ନାମ ନୁହେଁ। ପ୍ରକୃତରେ ମଲାଖୀଙ୍କ ବିଷୟ ନେଇ ଆମେ ଅତି ଅଳ୍ପ କିଛି ଜାଣୁ, ଯେପରିକି ଆମେ ଦୂତମାନଙ୍କ ବିଷୟ ନେଇ ଜାଣୁ। କିନ୍ତୁ ଯଦି ଏହି ପୁସ୍ତକଟି ନାମବିହୀନ ହୋଇଥାନ୍ତା, ତାହେଲେ ଏହା ଏପରି ଭାବରେ କେବଳମାତ୍ର ଭାବବାଣୀର ପୁସ୍ତକ ହୋଇ ରହିଥାନ୍ତା। କିନ୍ତୁ ମୁଁ ଭାବୁନାହିଁ ଯେ ମଲାଖୀ ନିୟମ ବହିର୍ଭୂତ ହେବାକୁ ଚାହିଁବେ, ବିଶେଷତଃ ଯେହେତୁ ଲେଖିବା ନିମନ୍ତେ ଶେଷରେ ସେ ଜଣେ ମାତ୍ର ଥିଲେ। ଏକ କାରଣ ହେଉଛି ଯେ ଆମେ ମଲାଖୀଙ୍କ ବିଷୟରେ ଅଧିକ କିଛି ଜାଣୁନା। ସେ ହେଉଛନ୍ତି ଜଣେ ବାର୍ତ୍ତାବାହକ, ଏକ ସମ୍ବାଦ ସହିତ ସେ ଈଶ୍ୱରଙ୍କର ବାର୍ତ୍ତାବାହକ। ଆଉ ଖୋଲାଖୋଲି ଭାବେ ଆମେ ବାର୍ତ୍ତାବାହକଙ୍କ ବିଷୟରେ ଜାଣିବା ନିମନ୍ତେ ଆବଶ୍ୟକ କରୁନା। ଯେତେବେଳେ ଜଣେ ସମ୍ବାଦଦାତା ଦିନ ଗୋଟାଏ ବେଳେ ଆସି ଆପଣଙ୍କ ଦ୍ୱାରରେ ଆଘାତ କରେ ଓ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ନେଇ ଆସିଥାଏ, ସେତେବେଳେ ଆପଣ ତାହାର ପୂର୍ବପୁରୁଷମାନଙ୍କ ବିଷୟରେ ପ୍ରଶ୍ନ କରନ୍ତି ନାହିଁ। ସେ ଆପଣଙ୍କୁ ତାହାର ନିଜ ବିଷୟରେ ଓ ତାହାର ପରିବାର ବିଷୟରେ କିଛି କହେ ନାହିଁ, ଆଉ ଆପଣ ମଧ୍ୟ ସେହିସବୁ ବିଷୟରେ ଜାଣିବା ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତି ନାହିଁ, ବିଶେଷତଃ ଦିନ ଗୋଟାଏ ବେଳେ। ଏପରିକି ଆପଣ ତାହାର ନାମ ମଧ୍ୟ ଜାଣିପାରନ୍ତି ନାହିଁ କି ଜାଣିବାକୁ ଚେଷ୍ଟା କରନ୍ତି ନାହିଁ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମ୍ବାଦ ଯାହାକି ସେ ଆଣେ। ମଲାଖୀ କେବଳ ଜଣେ ସମ୍ବାଦବାହକ ଥିଲେ ଓ ଆମେ ତାହାଙ୍କ ବିଷୟରେ ଅଳ୍ପ କିଛି ଜାଣୁ। ମାର୍କ ଲିଖିତ ସୁଷମାଚାରରେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ସେହି ଏକ ପ୍ରକାର ଧାରା ପ୍ରୟୋଗ କରାଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରୁ, ଯେଉଁଠାରେ ପ୍ରଭୁ ଯୀଶୁଙ୍କର ବଂଶାବଳୀ ଆଦୌ ଦିଆଯାଇ ନାହିଁ। କାରଣଟି ହେଉଛି ଯେ ଚାରୋଟି ଯାକ ସୁଷମାଚାର ଖ୍ରୀଷ୍ଟଙ୍କୁ ଏକ ଭିନ୍ନ ପ୍ରକାରରେ ଉପସ୍ଥାପିତ କରନ୍ତି। ମାଥ୍ୟୁ ତାହାଙ୍କୁ ରାଜା ରୂପେ ଉପସ୍ଥାପିତ କରନ୍ତି, ଯଦି ସେ ରାଜା ଅଟନ୍ତି ତାହେଲେ ତାହାଙ୍କୁ ଦାଉଦଙ୍କ ବଂଶରେ ରହିବାକୁ ହେବ, ଆଉ ସେହିପରି ଭାବେ ମାଥ୍ୟୁ ଲିଖିତ ସୁଷମାଚାର ଆରମ୍ଭ ହୁଏ। ଅବ୍ରାହମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁଖ୍ରୀଷ୍ଟଙ୍କ ବଂଶାବଳୀ। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ସେ ହେଉଛନ୍ତି ଦାଉଦଙ୍କ ସନ୍ତାନ, କାରଣ ମାଥ୍ୟୁ ତାହାଙ୍କୁ ରାଜା ରୂପେ ଉପସ୍ଥାପିତ କରନ୍ତି। କିନ୍ତୁ ଆପଣ ଯେତେବେଳେ ମାର୍କ ଲିଖିତ ସୁଷମାଚାର ମଧ୍ୟକୁ ଆସନ୍ତି, ଯାହାକି ତାହାଙ୍କୁ ଈଶ୍ୱରଙ୍କ ଦାସ ରୂପେ ଉପସ୍ଥାପିତ କରେ, ମାର୍କ ତାହାଙ୍କର ବଂଶାବଳୀ ବିଷୟ ନେଇ ଚିନ୍ତା କରନ୍ତି ନାହିଁ, ଆଉ ତାହା ମଧ୍ୟ ଦିଆଯାଇ ନାହିଁ। ଜଣେ ଦାସ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ସେ କାର୍ଯ୍ୟ କରିପାରିବ କି ନାହିଁ, ତା ହିଁ ହେଉଛି ବିଷୟ ଯାହାକି ଆପଣ ଯେକୌଣସି ବ୍ୟକ୍ତିଙ୍କ ବିଷୟରେ ଜାଣିବାକୁ ଚାହିଁବେ, ଯିଏକି ଆପଣଙ୍କ ନିମନ୍ତେ ଏକ ସେବାର ସ୍ଥାନକୁ ଆସେ। ଆଉ ମାର୍କ ଦେଖାଇ ଦିଅନ୍ତି ଯେ ପ୍ରଭୁ ଯୀଶୁ ଯିଏକି କାର୍ଯ୍ୟ ସାଧନ କରିପାରିଥିଲେ ଓ ସେ ଏହା ସାଧନ କଲେ, ଠିକ୍ ସେହି ପ୍ରକାରେ ଏହା ହେଉଛି ସମ୍ବାଦ, କିନ୍ତୁ ସମ୍ବାଦଦାତା ନୁହେଁ, ଯାହାକି ମଲାଖୀ ଭବିଷ୍ୟତ ବକ୍ତାଙ୍କ ଭାବବାଣୀରେ ଗୁରୁତ୍ୱପୂର୍ଣ୍ଣ ବିଷୟ। ସମ୍ବାଦ ବାହକ ଗୁରୁତ୍ୱପୂର୍ଣ୍ଣ ନୁହନ୍ତି, ମାତ୍ର ସମ୍ବାଦ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ତେବେ ଏହି ପୁସ୍ତକର ଲିଖନ କାଳ ନେଇ ଭିନ୍ନ ଭିନ୍ନ ମତାମତ ପ୍ରଦାନ କରାଯାଏ। କେଉଁ ସମୟରେ ମଲାଖୀ ଭବିଷ୍ୟତ ବକ୍ତା ଏହି ପୁସ୍ତକଟିକୁ ଲେଖିଥିଲେ ସେଥିନେଇ ଭିନ୍ନ ଭିନ୍ନ ପ୍ରକାରର ମତ ଦିଆଯାଏ। ତେବେ ଖ୍ରୀଷ୍ଟପୂର୍ବ 397 ବୋଲି ଯେଉଁ ତାରିଖ ପ୍ରଦାନ କରାଯାଇଅଛି, ତାହା ସମ୍ଭବତଃ ଏକ ବିଳମ୍ବ ତାରିଖ। ଏହା ଆଜି ରକ୍ଷଣଶୀଳ ବିଦ୍ୱାନମାନଙ୍କ ବିଶ୍ୱାସ ଯେ ମଲାଖୀ ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀର ଶେଷ ଭାଗରେ ଆସିଲେ, ତାହା ଖ୍ରୀଷ୍ଟପୂର୍ବ 397 ପାଖାପାଖି ସମୟ ହେବ। ମାତ୍ର ସମ୍ଭବତଃ କେତେକାଂଶରେ ତାହା ଅପେକ୍ଷା ଆହୁରି ପୂର୍ବରୁ ହୋଇଥାଇପାରେ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ମଲାଖୀ ନିହିମିଆଙ୍କ ସମୟରେ ମାଓବାଦୀ ଥିଲେ, ଯେପରିକି ହାଗୟ ଓ ଜିଖରିୟ ଜିରୁବାବେଲ ଓ ଜିହୋସିଓଙ୍କ ସମୟରେ ମାଓବାଦୀ ଥିଲେ। ଏହି ବ୍ୟକ୍ତି ମଲାଖୀ ଭାବବାଣୀୟ ପୁସ୍ତକଗୁଡ଼ିକୁ ସମାପ୍ତ କଲେ, ଯେପରିକି ନିହିମିଆ ପୁରାତନ ନିୟମର ଐତିହାସିକ ପୁସ୍ତକଗୁଡ଼ିକୁ ସମାପ୍ତ କଲେ। ସେ ସମ୍ଭବତଃ ନିହିମିଆଙ୍କର ରାଜ୍ୟ ପାଳକୀୟ ଶାସନ ସମୟରେ ଭାଉବାଣୀ କଲେ କିମ୍ବା ସଙ୍ଗେ ସଙ୍ଗେ ତହିଁର ପରବର୍ତ୍ତୀ ସମୟରେ କଲେ। ଏହି ପୁସ୍ତକର ସମ୍ବାଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେପରିକି ଆମେ ଦେଖିଅଛୁ ମଲାଖି ଜଣେ ବାର୍ତ୍ତାବାହକ ଥିଲେ, କିନ୍ତୁ ଯେଉଁ ବିଷୟଟି ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ତାହାଙ୍କର ସମ୍ବାଦ। ସେ ନିଜେ ବାର୍ତ୍ତାବାହକ ଶବ୍ଦଟି ତିନିଥର ବ୍ୟବହାର କରନ୍ତି ଓ ସେ ଅନ୍ୟ ବାର୍ତ୍ତାବାହକମାନଙ୍କ ପ୍ରତି ତିନୋଟି ଚମତ୍କାର ଓ ତାତ୍ପର୍ଯ୍ୟପୂର୍ଣ୍ଣ ସମ୍ବନ୍ଧ ଉଲ୍ଲେଖ କରନ୍ତି। ପ୍ରଥମତଃ ମଲାଖି ଦୁଇ ପର୍ବର ସାତପଦରେ ସେ ଲେବିଙ୍କୁ ସଦାପ୍ରଭୁଙ୍କର ବାର୍ତ୍ତାବାହକ ରୂପେ ଦର୍ଶାନ୍ତି। ଲେଖା ଅଛି, କାରଣ ଯାଜକର ଓଷ୍ଠାଧର ଜ୍ଞାନ ରକ୍ଷା କରିବାର ଉପଯୁକ୍ତ ଓ ତାହାର ମୁଖରୁ ବ୍ୟବସ୍ଥା ଅନ୍ୱେଷଣ କରିବାର ଲୋକମାନଙ୍କର ଉପଯୁକ୍ତ, କାରଣ ସେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଦୂତ। ଏହା ପ୍ରକାଶ କରେ ଯେ ଈଶ୍ୱରଙ୍କ ବାକ୍ୟର ପ୍ରତ୍ୟେକ ବାର୍ତ୍ତାବାହକ, ପ୍ରତ୍ୟେକ ସାକ୍ଷୀ ଓ ପ୍ରତ୍ୟେକ ଶିକ୍ଷକ ହେଉଛନ୍ତି ସଦାପ୍ରଭୁଙ୍କର ଜଣେ ଜଣେ ଦୂତ। ସଦାପ୍ରଭୁଙ୍କର ଜଣେ ବାର୍ତ୍ତାବାହକ ପ୍ରକାଶିତ ବାକ୍ୟରେ ଆମେ ଦେଖୁ, ଯେଉଁଠାରେ ସପ୍ତମଣ୍ଡଳୀ ନିକଟକୁ ସମ୍ବାଦଗୁଡ଼ିକ ସମ୍ବୋଧିତ ହୋଇଅଛି, ଏହା ଏହିପରି ଭାବେ ପ୍ରକାଶିତ ହୋଇଅଛି, ଏଫିସ ମଣ୍ଡଳୀର ଦୂତ ନିକଟକୁ ଲେଖ। ମୁଁ ବିଶ୍ୱାସ କରେ ଯେ ଏହା ମଣ୍ଡଳୀର ବାର୍ତ୍ତାବାହକଙ୍କୁ ବୁଝାଏ, ଏକ ଐଶ୍ୱରିକ ପ୍ରାଣୀ ନୁହେଁ, ମାତ୍ର ଜଣେ ମନୁଷ୍ୟ ବାର୍ତ୍ତାବାହକ, ଅନ୍ୟ ଅର୍ଥରେ କହିବାକୁ ଗଲେ ମଣ୍ଡଳୀର ପାଳକ ବା ପାଷ୍ଟର। ଦ୍ୱିତୀୟତଃ ମଲାଖି ମଧ୍ୟ ମୋହର ବାର୍ତ୍ତାବାହକ ରୂପେ ବାପ୍ତିଜକ ଯୋହନଙ୍କର ଆଗମନ ନେଇ ପ୍ରଚାର କଲେ। ମଲାଖି ତିନି ପର୍ବର ପ୍ରଥମ ପଦରେ ଲେଖା ଅଛି, ଦେଖ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରୁଅଛୁ ଓ ସେ ଆମ୍ଭ ଆଗରେ ପଥ ପ୍ରସ୍ତୁତ କରିବ। ବାପ୍ତିଜକ ଯୋହନ ନୂତନ ନିୟମର ମଲାଖି ଥିଲେ ଓ ଯେଉଁଠାରେ ପୁରାତନ ନିୟମର ମଲାଖି ଛାଡ଼ିଗଲେ ସେହିଠାରୁ ଆରମ୍ଭ କଲେ। ତୃତୀୟରେ ଜଣେ ସମ୍ବାଦବାହକ ପ୍ରତି ତୃତୀୟ ସମ୍ବୋଧ ହେଉଛି ନିୟମର ଦୂତ ରୂପେ ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରାଯାଇଅଛି। ପୁନର୍ବାର ମଲାଖି ତିନି ପର୍ବର ପ୍ରଥମ ପଦରେ ଆମେ ଏହିପରି ପାଠ କରୁ, ପୁଣି ତୁମେମାନେ ଯେଉଁ ପ୍ରଭୁଙ୍କର ଅନ୍ୱେଷଣ କରୁଅଛ ସେ ଅକସ୍ମାତ୍ ଆପଣ ମନ୍ଦିରକୁ ଆସିବେ, ଆଉ ନିୟମର ଯେଉଁ ଦୂତଠାରେ ତୁମେମାନେ ସନ୍ତୁଷ୍ଟ ଅଟ, ଦେଖ ସେ ଆସୁଅଛନ୍ତି, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ପୁରାତନ ନିୟମରେ ସଦାପ୍ରଭୁଙ୍କର ଦୂତ ନିଶ୍ଚିତ ଭାବେ ପୂର୍ବ ପ୍ରତିମୂର୍ତ୍ତି ଖ୍ରୀଷ୍ଟ ଅଟନ୍ତି। ମୁଁ ଏଠାରେ କିଛି ବିଷୟ ପ୍ରତି ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ, ଯାହାକି ଏହି ପୁସ୍ତକର ଏକ ଚମତ୍କାରିତାକୁ ପ୍ରକାଶ କରେ ଓ ଏହି ପୁସ୍ତକଟିକୁ ଅଧ୍ୟୟନ କରିବା ନିମନ୍ତେ ମନରେ ଆଗ୍ରହ ଜାତ କରାଏ। ମଲାଖି ଭବିଷ୍ୟତ ବକ୍ତା ତାହାଙ୍କ ମନର ରହସ୍ୟା ଭାବକୁ ଏହି ପୁସ୍ତକର ବିଷୟବସ୍ତୁ ମଧ୍ୟ ଦେଇ ଉପସ୍ଥାପିତ କରିଅଛନ୍ତି ଓ ବ୍ୟଙ୍ଗୋକ୍ତି ଛଳରେ ଇସ୍ରାଏଲର ଉତ୍ତର ପ୍ରଦାନ କରିଅଛନ୍ତି। ସେ ଏକ ପ୍ରଶ୍ନ ଉତ୍ତର ଧାରା ପ୍ରୟୋଗ କରିଅଛନ୍ତି। ପ୍ରଥମରେ ସେ ଏକ ପ୍ରଶ୍ନବାଚକ ବିଷୟ ଉପସ୍ଥାପିତ କରିବେ, ଯାହାକି ଈଶ୍ୱର ଇସ୍ରାଏଲ ପ୍ରତି କରିଥିଲେ। ଏହାପରେ ସେ ଇସ୍ରାଏଲର ଉତ୍ତର ପ୍ରଦାନ କରିବେ, ଯାହାକି ପ୍ରତ୍ୟେକ ଘଟଣାରେ ଏକ ବ୍ୟଙ୍ଗୋକ୍ତି ସୂଚକ ଥିଲା। ଏହା ଏପରିକି ଦାମ୍ଭିକତା, ଉଦ୍ଧତ ଓ ଏପରିକି ଅପମାନଜନକ ଥିଲା। କିନ୍ତୁ ବିଶ୍ୱାସ କରନ୍ତୁ, ମଲାଖିଙ୍କର ସଦାପ୍ରଭୁଙ୍କଠାରୁ କିଛି ଉତ୍ତମ ଉତ୍ତରଗୁଡ଼ିକ ରହିଅଛି, ଆଉ ଯେହେତୁ ସେହିସବୁ ସଦାପ୍ରଭୁଙ୍କର ଉତ୍ତର, ତେଣୁକରି ଏହା ହେଉଛି ସଦାପ୍ରଭୁ ଯାହାଙ୍କର କି ରହସ୍ୟା ଭାବ ରହିଅଛି। ମୋର ବିଶ୍ୱାସ, ଆପଣ ଏହି ପୁସ୍ତକଟିକୁ ଅଧ୍ୟୟନ କରିବାରେ ଅତ୍ୟନ୍ତ ଆନନ୍ଦ ଅନୁଭବ କରିବେ, କାରଣ କହିବାକୁ ଗଲେ ଏହା ଏକ ମହାନ କ୍ଷୁଦ୍ର ପୁସ୍ତକ। ଆସନ୍ତୁ ବର୍ତ୍ତମାନ ଆମେ ଏହି ପୁସ୍ତକଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ମଲାଖି ପୁସ୍ତକ ପ୍ରଥମ ପର୍ବରେ ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ମଲାଖି ସେହି ଏକ ପ୍ରକାରର ସମସ୍ୟାଗୁଡ଼ିକ ନେଇ ପ୍ରକାଶ କରିବାକୁ ଯାଉଅଛନ୍ତି, ଯାହାକି ନିହିମିଆ ମଧ୍ୟ ପ୍ରକାଶ କରିଥିଲେ, ଆଉ ଏହା ପ୍ରକାଶ କରେ ଯେ ମଲାଖି ସେହି ଏକା ପ୍ରକାର ଦିନକୁ ଦୃଷ୍ଟି ଆଗରେ ରଖି କହୁଥିଲେ। ପ୍ରଥମ ସମସ୍ୟାଟି ଯାଜକ ବର୍ଗର କଳୁଷତା, ଦ୍ୱିତୀୟଟି ହେଉଛି ସେମାନଙ୍କର ବିଦେଶୀୟମାନଙ୍କ ସହିତ ବିବାହ ଓ ସେମାନଙ୍କର ଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ଛାଡ଼ପତ୍ର ଦେବା। ବିଶ୍ୱାସ କରନ୍ତୁ, ଈଶ୍ୱର ଏହି ବିଷୟ ଉପରେ କ୍ଷୁବ୍ଧ ହୋଇ ଓହ୍ଲାଇ ଆସିବାକୁ ଯାଉଅଛନ୍ତି। ଏହି ମଲାଖି ପୁସ୍ତକରେ ଈଶ୍ୱର ଛାଡ଼ପତ୍ର ନେଇ କହିବାକୁ ଯାଉଅଛନ୍ତି। ଏହାପରେ ତୃତୀୟ ସମସ୍ୟାଟି ହେଉଛି, ଇସ୍ରାଏଲ ଲୋକମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଦାନ ଓ ଦଶମାଂଶ ପ୍ରଭୃତି ଦେବାରେ ଅବହେଳା କରୁଥିଲେ। ଏହି ଦଶମାଂଶ ଦେବା ନିମନ୍ତେ ଅର୍ଥାତ୍ ସେମାନଙ୍କ ପରିଶ୍ରମରୁ ଉପାର୍ଜିତ ଆୟର ଶହେ ଭାଗରୁ ଦଶ ଭାଗ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ସେମାନଙ୍କୁ କୁହାଯାଇଥିଲା, ମାତ୍ର ସେମାନେ ତାହା ଦେବାରେ ଅବହେଳା କଲେ। ତେଣୁ ଏହି ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ଈଶ୍ୱର ମଲାଖି ଭବିଷ୍ୟତ ବକ୍ତାଙ୍କୁ ବ୍ୟବହାର କଲେ, ଯେପରି ସେ ସେମାନଙ୍କୁ ସଚେତନ କରାଇ ଦିଅନ୍ତି। ଆସନ୍ତୁ ପ୍ରଥମେ ଏହି ପ୍ରଥମ ପର୍ବରେ ଇସ୍ରାଏଲ ନିମନ୍ତେ ଈଶ୍ୱରଙ୍କର ପ୍ରେମ ବିଷୟ ନେଇ କିଛି ଅଧ୍ୟୟନ କରିବା ନିମନ୍ତେ ଯିବା। ମଲାଖି ପୁସ୍ତକର ପ୍ରଥମ ପର୍ବର ପ୍ରଥମ ପଦରେ ଲେଖା ଅଛି, ମଲାଖିଙ୍କ ଦ୍ୱାରା ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର ଭାରୋକ୍ତି। ମଲାଖି ନାମର ଅର୍ଥ ହେଉଛି ମୋହର ଦୂତ ବା ମୋହର ବାର୍ତ୍ତାବାହକ। ସେ ହେଉଛନ୍ତି ଶେଷ ଭବିଷ୍ୟତ ବକ୍ତା, ଯିଏକି ଈଶ୍ୱରଙ୍କଠାରୁ ଶେଷ ସମ୍ବାଦ ଆଣି ଇସ୍ରାଏଲ ଲୋକମାନଙ୍କୁ ପ୍ରଦାନ କରନ୍ତି। ଲେଖା ଅଛି, ମଲାଖିଙ୍କ ଦ୍ୱାରା ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର ଭାରୋକ୍ତି। ଏହି ଭାରୋକ୍ତି ଶବ୍ଦର ଅର୍ଥ ହେଉଛି ଏକ ବିଚାର, ଈଶ୍ୱରଙ୍କଠାରୁ ଏକ ବିଚାର। ଆଉ ଏହା ଏକ ଅତି କଠିନ ତଥା କଡ଼ା ଅନୁଯୋଗ ହେବ, ଯାହାକି ଈଶ୍ୱର ସେମାନଙ୍କୁ ଦେବେ। ଆଉ କିଛି ବିଷୟ ଆମେ ଲକ୍ଷ୍ୟ କରିବା ଉଚିତ ଯେ ମଲାଖି ଇସ୍ରାଏଲକୁ ସମ୍ବୋଧନ କରନ୍ତି, ତାହା ହେଉଛି ପୁରା ବାର ଗୋଷ୍ଠୀଙ୍କୁ। ଏହା ଅତି କୌତୁହଳର ବିଷୟ ଯେ ଇସ୍ରାଏଲର ବାରଟି ଯାକ ଗୋଷ୍ଠୀ ପ୍ରକୃତରେ ବିନଷ୍ଟ ହୋଇନାହାନ୍ତି, ଯଦିଓ ସେମାନେ କେତେକଙ୍କ ନିମନ୍ତେ ବିନଷ୍ଟ ହୋଇଯିବା ପରି ଜଣାଯାନ୍ତି, ସେମାନେ କେବେ ହେଲେ ବିନଷ୍ଟ ହୋଇନଥିଲେ। ଏହି ସମ୍ବାଦ ଇସ୍ରାଏଲ ପ୍ରତି ଅର୍ଥାତ୍ ଇସ୍ରାଏଲର ବାରଟି ଯାକ ଗୋଷ୍ଠୀଙ୍କ ପ୍ରତି, ପ୍ରତ୍ୟେକ ଗୋଷ୍ଠୀରୁ କେବଳ ଏକ ଅବଶିଷ୍ଟାଂଶ ରୂପେ ସେମାନେ ସେମାନଙ୍କର ଦେଶକୁ ଫେରିଆସିଥିଲେ, ପ୍ରତ୍ୟେକ ଗୋଷ୍ଠୀରୁ ଅତି ଅଳ୍ପ ସଂଖ୍ୟକ ଲୋକ। କିନ୍ତୁ ଈଶ୍ୱର ସେମାନଙ୍କୁ ସମ୍ବୋଧିତ କଲେ। ଆଉ ଖୋଲାଖୋଲି ଭାବେ କହିବାକୁ ଗଲେ ମୁଁ ଭାବେ ଯେ ମଲାଖିଙ୍କର ସମ୍ବାଦ ଏଠାରୁ ବାହାରିଯାଇ ଅନ୍ୟମାନଙ୍କ ନିକଟକୁ ପହଞ୍ଚିଯାଇଥିଲା, ଯେଉଁମାନେ କି ସେମାନଙ୍କର ଦେଶକୁ ଫେରିନଥିଲେ। ନିହିମିଆ ପୁସ୍ତକ ପ୍ରକାଶ କରେ ଯେ ସେମାନଙ୍କ ମଧ୍ୟରେ ଆଗପଛ ହୋଇ ଯୋଗାଯୋଗ ରହିଥିଲା। ବାର୍ତ୍ତାବାହକମାନେ ଓ ପର୍ଯ୍ୟଟକମାନେ ଥିଲେ, ଯେଉଁମାନେ ସେହି ନିର୍ବାସିତର ସ୍ଥାନରୁ ଯେଉଁଠାରେ ସେମାନେ ଦାସତ୍ୱ ବନ୍ଧନରେ ରହିଥିଲେ ସେଠାରୁ ଇସ୍ରାଏଲ ମଧ୍ୟକୁ ଯିବା ଆସିବା ଚଳାଇଥିଲେ। ଆମ୍ଭେମାନେ ତାହା ଦେଖିବା ପାଇଁ ଯାଉଅଛୁ ଯେ ପ୍ରକୃତରେ ସମ୍ବାଦ ଇସ୍ରାଏଲର ବାରଟି ଯାକ ଗୋଷ୍ଠୀ ମଧ୍ୟକୁ ପ୍ରସାରିତ ହୋଇଥିଲା। ତେବେ ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଏହାର କ୍ରମଶଃ ଅଧ୍ୟୟନ କରିବା ନିମନ୍ତେ ଯିବା, ମାତ୍ର ଏଠାରେ ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱର କେବେ ହେଲେ ପାପକୁ ପ୍ରଶ୍ରୟ ଦିଅନ୍ତି ନାହିଁ, ଓ ଯେଉଁମାନେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରନ୍ତି ଓ ଈଶ୍ୱରଙ୍କ ବିଷୟରେ ଅବହେଳା କରନ୍ତି ସେମାନେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହୁଅନ୍ତି। ଇସ୍ରାଏଲ ଈଶ୍ୱରଙ୍କର ମନୋନୀତ ଜାତି ଥିଲେ, କିନ୍ତୁ ସେମାନେ ପାପ କରି ଈଶ୍ୱରଙ୍କର ଅବାଧ୍ୟ ହେବା ଦ୍ୱାରା ତାହାଙ୍କ ଦ୍ୱାରା ବିଚାରିତ ହେଲେ, କାରଣ ଈଶ୍ୱର ହେଉଛନ୍ତି ପବିତ୍ର ଓ ସେ କେବେ ହେଲେ ଅପବିତ୍ର ବିଷୟକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ସେ ପାପର ବିଚାର କରନ୍ତି ଓ ପାପରୁ ଉଦ୍ଧାର ପାଇବା ନିମନ୍ତେ ପଥ ମଧ୍ୟ ପ୍ରସ୍ତୁତ କରିଅଛନ୍ତି, ଓ ସେ ଚାହାନ୍ତି ଆମେ ଯେପରି ସେହି ପଥ ମଧ୍ୟ ଦେଇ ତାହାଙ୍କର ନିକଟବର୍ତ୍ତୀ ହେଉ। ଆଉ ସେହି ପଥ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ଆମ୍ଭମାନଙ୍କର ପାପ ନିମନ୍ତେ ପ୍ରାୟଶ୍ଚିତ ବଳିସ୍ୱରୂପ ହୋଇ ଆମ୍ଭମାନଙ୍କ ନିମନ୍ତେ ଉଦ୍ଧାରର ପଥ ହେଲେ, ଯେପରି ଆମେ ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ଗ୍ରହଣ କରିବା ଦ୍ୱାରା ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହେବାକୁ ପାରୁ, ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାରୀ ହେବାକୁ ପାରୁ। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ଆଉ ସେ କେବଳ ଏହା କଥାରେ କହିଲେ ନାହିଁ, ମାତ୍ର ସେ ତାହା କାର୍ଯ୍ୟରେ ପ୍ରତିଫଳିତ କଲେ। ଆଉ ସେ ଆଜି ମଧ୍ୟ ଜୀବିତ, ସେ ଆଜି ମଧ୍ୟ ଆମମାନଙ୍କୁ ଉଦ୍ଧାର କରିବା ନିମନ୍ତେ ପ୍ରସ୍ତୁତ। ସେ ଆମମାନଙ୍କ ନିମନ୍ତେ ସେ ଉଦ୍ଧାର ସାଧନ କରିଅଛନ୍ତି ଓ ସେ ମୃତ୍ୟୁକୁ ମଧ୍ୟ ଜୟ କରି ଉଠିଅଛନ୍ତି ଓ ସେ ଆଜି ମଧ୍ୟ ଜୀବିତ। ତେଣୁ ଆସୁ ନିଜର ପାପମୟ ଜୀବନକୁ ସମୀକ୍ଷା କରି ସେହି ପାପ ସବୁକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ସ୍ୱୀକାର କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଓ ଈଶ୍ୱରଙ୍କ ବିଚାରରୁ ଉଦ୍ଧାର ପାଇବା ନିମନ୍ତେ ଚେଷ୍ଟା କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাই নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশু বিষয়ে অধিক জাণিবার আগ্রহ লে আমসহ পত্র মাধ্যমে যোগাযোগ করন্তু।
আপন যদি আমঠারু বাইবল পাঠ্যক্রম পাইছন্তি এবং করিসারিছন্তি বা করিবাকু চাহান্তি তাহলে তুরন্ত আম সহিত যোগাযোগ করন্তু।
আমার ঠিকানাটি হেলা পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। ঠিকানাটি আউথরে শুনন্তু, পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। আমার ইমেল আড্রেসটি লিখি রাখন্তু odia.ttb@radio882.com। তবে আজি পাই বিদায় দিন্তু, নমস্কার।
Cheers।